ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମର ଅଂଶୀବା ନିମନ୍ତେ ସ୍ୱାଗତ କରେ। ଆପଣଙ୍କର ସାକ୍ଷ୍ୟ ନିମନ୍ତେ ବିଶେଷ ଧନ୍ୟବାଦ। ପ୍ରଭୁ ଯୀଶୁ ଯେ ଆପଣଙ୍କୁ ପାପରୁ ଉଦ୍ଧାର କରି ସେହି ପରିତାଣର ଆନନ୍ଦକୁ ଉପଲବ୍ଧି କରିବା ନିମନ୍ତେ ସୁଯୋଗ ଦେଇଛନ୍ତି, ଏହା ଜାଣି ମଧ୍ୟ ଆମେ ପ୍ରଭୁଙ୍କ ନାମକୁ ମଧ୍ୟ ବିଶେଷ ଧନ୍ୟବାଦ ଦେଉ। ଆପଣଙ୍କର ପ୍ରଶ୍ନର ଉତ୍ତର ମଧ୍ୟ ଆମେ ପଠାଇସାରିଛୁ, ବୋଧହୁଏ ଆପଣ ତାହା ପାଇସାରିଥିବେ। ଯଦି ଏହା ଆପଣଙ୍କର ସନ୍ତୋଷଜନକ ଉତ୍ତର ହୋଇଥାଏ ତାହେଲେ ଆମମାନଙ୍କୁ ମଧ୍ୟ ଲେଖି ଜଣାଇବେ। ଏତଦ୍ବ୍ୟତୀତ ଯଦି ଆପଣ ଆପଣଙ୍କର ପ୍ରଶ୍ନର ଉତ୍ତର ପାଇପାରି ନାହାନ୍ତି ତାହେଲେ ଆମ ନିକଟକୁ ଶୀଘ୍ର ଲେଖି ଜଣାଇଲେ ଆମେ ମଧ୍ୟ ତାହା ଅତିଶୀଘ୍ର ପଠାଇଦେବା ନିମନ୍ତେ ବ୍ୟବସ୍ଥା କରିବୁ। ବାସ୍ତବରେ ପ୍ରଭୁଙ୍କର ଅସୀମ ଅନୁଗ୍ରହରୁ ଆଜି ଆମମାନେ ପୁନର୍ବାର ସୁଯୋଗ ପାଇଛୁ ପ୍ରଭୁଙ୍କର ବାକ୍ୟ ଅଧ୍ୟୟନ କରିବା ନିମନ୍ତେ। ତେଣୁ ଆସନ୍ତୁ ଆଜିର ଏହି ବାଇବଲ ଅଧ୍ୟୟନ ମଧ୍ୟ ଦେଇ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ବାସ୍ତବ ପ୍ରେମକୁ ଉପଲବ୍ଧି କରିବା ନିମନ୍ତେ ଚେଷ୍ଟା କରିବା। କିନ୍ତୁ ଆଜିର କାର୍ଯ୍ୟକ୍ରମ ମଧ୍ୟକୁ ଯିବା ପୂର୍ବରୁ ଆସନ୍ତୁ ପ୍ରାର୍ଥନାର ସହିତ ନିଜ ନିଜକୁ ସେହି ପ୍ରଭୁ ଯୀଶୁଙ୍କ ଚରଣ ନିକଟରେ ସମର୍ପଣ କରିବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଯେ ତୁମେ ଆମମାନଙ୍କୁ ଜୀବଦଶାରେ ବଞ୍ଚାଇ ରଖିଛ। ପ୍ରଭୁ, ତୁମେ ଆମମାନଙ୍କୁ କେତେ ବିପଦ ଅମଙ୍ଗଳ ଦୁର୍ଘଟଣାରୁ ସୁରକ୍ଷା କରି ତୁମର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ନିମନ୍ତେ ସୁଯୋଗ ଦେଇଛ। ହଁ ପ୍ରଭୁ, ଯେପରି ଆମେ ତୁମର ମହତ ଇଚ୍ଛା ଆଉ ଅଭିମତକୁ ଜାଣିବାକୁ ପାରୁ ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ପ୍ରତି ଅବସ୍ଥାରେ ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ତୁମ ନିକଟବର୍ତ୍ତୀ କରାଉଛ। ମାତ୍ର ଆମେ ଯେପରି ତୁମଠାରୁ ଦୂରବର୍ତ୍ତୀ ଜୀବନଯାପନ ନ କରୁ ଆଉ ଏହି ବାକ୍ୟ ଅନୁଯାୟୀ ଯେପରି ପ୍ରଭୁ ଆମେ ତୁମଠାରେ ବିଶ୍ୱାସ କରି ବିଶ୍ୱାସରେ ସ୍ଥିର ରହି ତୁମ ସହିତ ସଂଯୁକ୍ତ ଜୀବନଯାପନ କରି ତୁମର ସେହି କୃଷୀୟ ପ୍ରେମର ବାସ୍ତବ ତାତ୍ପର୍ଯ୍ୟକୁ ଉପଲବ୍ଧି କରୁ କରୁ ଯେପରି ଆମେ ତୁମ ସହିତ ଜୀବନଯାପନ କରିବାକୁ ପାରିବୁ, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ସେ ପ୍ରକାର ହୃଦୟ ଓ ମନ ପ୍ରଦାନ କର। ଯେଉଁ ଶ୍ରୋତାବନ୍ଧୁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ସେମାନଙ୍କର ବହୁମୂଲ୍ୟ ସମୟ ଦେଇଅଛନ୍ତି, ସେମାନଙ୍କୁ ବାହୁଲ୍ୟ ପରିମାଣରେ ଆଶୀର୍ବାଦ କର। ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର। ଯାହାର ଯାହା ଆବଶ୍ୟକ ନିରୂପିତ ସମୟରେ ତୁମର ଇଚ୍ଛା ଅନୁଯାୟୀ ପ୍ରଭୁ ତୁମେ ପ୍ରଦାନ କର। ତୁମେ ଗୌରବ ମହିମା ପୂଜା ପ୍ରଶଂସା ପାଅ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ତ୍ରାଣକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ସେହି ପରମ ଗୀତର ଦୁଇ ପର୍ବର ପ୍ରଥମ ପଦରୁ ନେଇ ଆଠ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆଜି ମଧ୍ୟ ଆମେ ଏହି ପରମ ଗୀତ ଦୁଇ ପର୍ବରେ ପ୍ରେମୀ ଯୁଗଳଙ୍କର ପ୍ରେମ କାହାଣୀ ମଧ୍ୟ ଦେଇ ଖ୍ରୀଷ୍ଟଙ୍କ ସହିତ ଖ୍ରୀଷ୍ଟ ବିଶ୍ୱାସୀର ପ୍ରେମ ତଥା ପ୍ରେମର ନିବିଡ଼ ବନ୍ଧନକୁ ଲକ୍ଷ୍ୟ କରିବା ନିମନ୍ତେ ଯିବା। ଦୁଇ ପର୍ବର ପ୍ରଥମ ପଦରେ ଲେଖା ଅଛି, ମୁଁ ସାରଣର ଗୋଲାପ ତଳଭୂମିର ଶୋଷଣ ପୁଷ୍ପ। ଏଠାରେ ମୁଁ କହିବାକୁ ଚାହେଁ ଯେ ଏହା ସେହି ପ୍ରେମିକାର ସ୍ୱର ନୁହେଁ, ମାତ୍ର ପ୍ରେମିକଙ୍କର ସ୍ୱର ବା ବରଙ୍କର ସ୍ୱର। କିନ୍ତୁ ଏହା ଯଦି ପ୍ରେମିକାର ସ୍ୱର ହୋଇଥାଏ ତାହେଲେ ସେ ଏଠାରେ ପ୍ରକୃତରେ ଖ୍ରୀଷ୍ଟଙ୍କର ଏକ ଛବି ପ୍ରଦାନ କରେ ଓ ସେ ଖ୍ରୀଷ୍ଟଙ୍କର ସୌନ୍ଦର୍ଯ୍ୟତାକୁ ପ୍ରତିବିମ୍ବିତ କରାଏ। କିନ୍ତୁ ଏହି ପ୍ରକାର ଉକ୍ତି କୌଣସି ମନୁଷ୍ୟ ସନ୍ତାନ ପ୍ରକାଶ କରିପାରିବ ନାହିଁ। ତେଣୁକରି ମୁଁ ବିଶ୍ୱାସ କରେ ଯେ ଏହି ସମସ୍ତ ବାକ୍ୟଗୁଡ଼ିକ କନ୍ୟାର ନୁହେଁ, ମାତ୍ର ବରଙ୍କର, ଯିଏକି ପ୍ରଭୁ ଯୀଶୁଖ୍ରୀଷ୍ଟ। ଅନେକ ପୁରାତନ ଭାଷାନ୍ତରକାରୀମାନେ ଏହାକୁ ରାଜାଙ୍କର ସ୍ୱର ବୋଲି ପରିଷ୍କାର କରିଦେବା ନିମନ୍ତେ ଅନେକ ଚେଷ୍ଟା କରିଅଛନ୍ତି। ପୁରାତନ ଇଂରାଜୀ ବାଇବଲ ମଧ୍ୟରେ ଏହା ଖ୍ରୀଷ୍ଟଙ୍କର ସ୍ୱର ବୋଲି ପ୍ରକାଶ କରାଯାଇଅଛି, ଯିଏକି ବର। ଫ୍ରାନ୍ସ, ଇଟାଲୀ ଓ ପର୍ତ୍ତୁଗୀଜ ବାଇବଲ ମଧ୍ୟରେ ଏହା ଖ୍ରୀଷ୍ଟଙ୍କର ସ୍ୱର ବୋଲି ଦର୍ଶାଯାଇଅଛି। ଅନେକ ମଣ୍ଡଳୀର ପାଦ୍ରୀମାନେ ଏହି ସମସ୍ତ ଶବ୍ଦଗୁଡ଼ିକୁ ଖ୍ରୀଷ୍ଟଙ୍କ ନିମନ୍ତେ ବ୍ୟବହାର କରନ୍ତି। ଏହିସବୁ ଶବ୍ଦଗୁଡ଼ିକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବର୍ଣ୍ଣନା କରେ। ସେ କହନ୍ତି, ମୁଁ ମୃଦୁଶୀଳ ଓ ନମ୍ରଚିତ। ଆପଣଙ୍କ ଓ ମୋ ମୁଖରେ ସେହି ଶବ୍ଦଗୁଡ଼ିକ ଶୋଭା ପାଇବ ନାହିଁ, ବରଂ ଏହା ଆମମାନଙ୍କ ପକ୍ଷେ ଅହଙ୍କାରର ବିଷୟ ହେବ। ମାତ୍ର ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମୁଖରେ ଶୋଭା ପାଏ, କାରଣ ସେ ନିଜକୁ ଅବନତ କଲେ ଯେପରି ସେ ମୃଦୁଶୀଳ ଓ ନମ୍ରଚିତ ହୋଇପାରିବେ। ସେ ସେହି ସ୍ୱର୍ଗର ମହିମାଠାରୁ ତଳକୁ ଖସି ଆସିଲେ ଓ ସ୍ୱର୍ଗ ତଳେ ଯାହା କିଛି ତାହା ତାହାଙ୍କ ପକ୍ଷେ ନମ୍ରତାର ବିଷୟ। ତେଣୁ ଏଠାରେ ସେ କହନ୍ତି, ମୁଁ ସାରଣର ଗୋଲାପ ତଳଭୂମିର ଶୋଷଣ ପୁଷ୍ପ। ଏହି ଦୁଇଟି ଅତି ଆକର୍ଷଣୀୟ ଫୁଲ, ବିଶେଷତଃ ଏହି ଗୋଲାପ ଫୁଲ ସମସ୍ତ ଜାତିର ଫୁଲମାନଙ୍କ ମଧ୍ୟରେ ସବୁଠାରୁ ଶୀର୍ଷରେ ସ୍ଥାନ ପାଏ। ଏହି ସାରଣ ଗୋଲାପ ସବୁଠାରୁ ଅତି ଅସାଧାରଣ ଫୁଲ। ସେହି ସାରଣ ଉପତ୍ୟକା ହେଉଛି ସମୁଦ୍ର ଉପକୂଳବର୍ତ୍ତୀ ଉପତ୍ୟକା, ଯାହାକି ଜାପଠାରୁ ଆରମ୍ଭ କରି ହାଇଫା ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଅଛି। ଏହା ବର୍ଷର ଯେକୌଣସି ଋତୁରେ ମଧ୍ୟ ସୁନ୍ଦର ଦେଖାଯାଏ। ଏହା ଏକ ଉପତ୍ୟକା ଯେଉଁଠାରେ ଆପଣ ଅନେକ ଫୁଲଗୁଡ଼ିକୁ ଦେଖିବାକୁ ପାରିବେ। ଏହି ଉପତ୍ୟକାରେ ବହୁଳ ମାତ୍ରାରେ ଗୋଲାପ ଫୁଲ ବୃଦ୍ଧି ପାଏ। ଏହା ଅତି ସୁନ୍ଦର ଫୁଲ, ଯାହାକି ଖ୍ରୀଷ୍ଟଙ୍କୁ ପ୍ରକାଶ କରେ। ତେବେ ସେ ଯାଉନା କାହିଁକି, ସେ ଯେତେବେଳେ କହନ୍ତି ଯେ ସେ ସାରଣର ଗୋଲାପ, ସେତେବେଳେ ସେ ନିଜକୁ ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ଏକ ସମ୍ପୂର୍ଣ୍ଣ ପ୍ରଶଂସା ତଥା ଆନନ୍ଦର ବିଷୟ ସ୍ୱରୂପ ଉପସ୍ଥାପିତ କରନ୍ତି। ବାସ୍ତବରେ ସେ ଅତି ଚମତ୍କାର ବ୍ୟକ୍ତି ଥିଲେ। ଆମେ ତାହାଙ୍କ ପ୍ରତି ଦୃଷ୍ଟି କରି ତାହାଙ୍କୁ ଆମର ଚିନ୍ତାଧାରାକୁ ଅଧିକାର କରିବା ନିମନ୍ତେ ଅନୁମତି ଦେବା ଉଚିତ, କାରଣ ସେ ପ୍ରକୃତରେ ପବିତ୍ର, ସତ୍ୟ, ସୁନ୍ଦର ଓ ପ୍ରଶଂସନୀୟ। ସେ ଯେତେବେଳେ ଶିଷ୍ୟମାନଙ୍କ ସହିତ କ୍ଷେତ୍ର ମଧ୍ୟ ଦେଇ ଯାଉଥିଲେ, ସେତେବେଳେ ସେ ତାଙ୍କର ଶିଷ୍ୟମାନଙ୍କୁ ଏହିପରି କହିଲେ, କ୍ଷେତ୍ରର ପୁଷ୍ପଗୁଡ଼ିକ ବିଷୟ ବିବେଚନା କରି ଶିକ୍ଷା ଗ୍ରହଣ କର। ସେଗୁଡ଼ିକ କିପରି ବଢ଼ନ୍ତି, ସେସବୁ ପରିଶ୍ରମ କରନ୍ତି ନାହିଁ କିମ୍ବା ସୂତା କାଟନ୍ତି ନାହିଁ। ମୁଁ ଭାବେ ସେ ଆଜି ମଧ୍ୟ ଆପଣଙ୍କୁ ଓ ମୋତେ କହନ୍ତି, ସାରଣର ଗୋଲାପ ବିଷୟ ବିବେଚନା କର। ଅନ୍ୟ ଅର୍ଥରେ କହିବାକୁ ଗଲେ ତାହାଙ୍କ ବିଷୟ ବିବେଚନା କର। ଆମେ ଏଭ୍ରି ପୁସ୍ତକରେ ଏହିପରି ଏକ ନିମନ୍ତ୍ରଣ ଦିଆଯାଇଥିବା ଲକ୍ଷ୍ୟ କରିବାକୁ ପାରୁ। ଏଭ୍ରି ତିନି ପର୍ବର ପ୍ରଥମ ପଦରେ ଲେଖା ଅଛି, ଅତଏବ ହେ ସ୍ୱର୍ଗୀୟ ଆହ୍ୱାନର ସହଭାଗୀ ପବିତ୍ର ଭ୍ରାତୃଗଣ, ଆମ୍ଭମାନଙ୍କ ବିଶ୍ୱାସ ମତାନୁସାରେ ପ୍ରେରିତ ଓ ମହାଯାଜକ ଯୀଶୁଙ୍କ ବିଷୟ ଭାବି ଦେଖ। ସେ ହେଉଛନ୍ତି ତଳଭୂମିର ଶୋଷଣ ପୁଷ୍ପ। ଏହା ହୋଇପାରେ ସେହି ଏଜ୍ଡାଲିଓନ୍ ଉପତ୍ୟକାକୁ ଦର୍ଶାଏ। ଏହି ଉପତ୍ୟକାଟି ମଧ୍ୟ ଅନେକ ସୁନ୍ଦର ସୁନ୍ଦର ଫୁଲରେ ପରିପୂର୍ଣ୍ଣ, ଆଉ ବିଶେଷରେ ଏହି ଶୋଷଣ ପୁଷ୍ପ ମଧ୍ୟ ବହୁଳ ମାତ୍ରାରେ ବଢ଼େ ଓ ଆଜି ମଧ୍ୟ ତାହା ଅନେକାଂଶରେ ପରିଲକ୍ଷିତ ହୁଏ। ତେଣୁ ସେ ହେଉଛନ୍ତି ଅତି ସୁନ୍ଦର ରାଜକୀୟ ଗୋଲାପ ଓ କୋମଳ ଶୋଷଣ ପୁଷ୍ପ। ସେ କହନ୍ତି, ମୁଁ ସାରଣର ଗୋଲାପ, ତଳଭୂମିର ଶୋଷଣ ପୁଷ୍ପ। ଏହାପରେ ଦୁଇ ପଦରେ ଲେଖା ଅଛି, ଯେପରି କଣ୍ଟକ ମଧ୍ୟରେ ଶୋଷଣ ପୁଷ୍ପ, ସେପରି ଯୁବତୀଗଣ ମଧ୍ୟରେ ମୋହର ପ୍ରିୟା। ଅନ୍ୟ ଅର୍ଥରେ କହିବାକୁ ଗଲେ ଏଠାରେ ସେହି ଯୁବତୀମାନେ ହେଉଛନ୍ତି ଜେରୁସାଲମର କନ୍ୟାଗଣ, ଓ ଏହି ଯୁବତୀମାନଙ୍କ ମଧ୍ୟରେ ସେହି କନ୍ୟା କଣ୍ଟକ ମଧ୍ୟରେ ଶୋଷଣ ପୁଷ୍ପ ପରି ଛିଡ଼ା ହୁଅନ୍ତି ଓ ଅତି ସୁନ୍ଦର ଦେଖାଯାଆନ୍ତି। ଖ୍ରୀଷ୍ଟ ହେଉଛନ୍ତି ତଳଭୂମିର ଶୋଷଣ ପୁଷ୍ପ। ସେ ପବିତ୍ର ଅଟନ୍ତି, ସେ ସୁନ୍ଦର ଅଟନ୍ତି, ସେ ଅତୀବ ମନୋହର। ତେଣୁକରି ତାହାଙ୍କର କନ୍ୟା ମଧ୍ୟ ଶୋଷଣ ପୁଷ୍ପ, କାରଣ ସେ ମଧ୍ୟ ତାହାଙ୍କର ସେହି ମନୋହରତାର ପ୍ରତିମୂର୍ତ୍ତିକୁ ଧାରଣ କରେ ଓ ଏହାକୁ ମନୁଷ୍ୟମାନଙ୍କ ନିକଟରେ ପ୍ରତିବିମ୍ବିତ କରାଏ। ଏହା ହିଁ ଯାହାକି ଆଜି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ସାଧନ କରିବା ଉଚିତ। ଆମେ ଏହି ଜଗତରେ ଖ୍ରୀଷ୍ଟଙ୍କର ସୌନ୍ଦର୍ଯ୍ୟତାକୁ ପ୍ରକାଶ କରିବା ଉଚିତ, ଯାହାକି କଣ୍ଟା ତଥା ଗୋଖରା ଗଛରେ ପରିପୂର୍ଣ୍ଣ। ବର୍ତ୍ତମାନ କନ୍ୟା ଏହିପରି କହନ୍ତି, ଯାହାକି ଦୁଇ ପର୍ବର ତିନି ପଦରେ ଲେଖା ଅଛି, ଯେପରି ବନବୃକ୍ଷମାନଙ୍କ ମଧ୍ୟରେ ନାଗରଙ୍ଗ ବୃକ୍ଷ, ସେପରି ଯୁବାମାନଙ୍କ ମଧ୍ୟରେ ମୋହର ପ୍ରିୟତମ। ଯେପରି ବନବୃକ୍ଷମାନଙ୍କ ମଧ୍ୟରେ ନାଗରଙ୍ଗ ବୃକ୍ଷ, ଏହା ଖ୍ରୀଷ୍ଟଙ୍କର ଛବି। ବର୍ତ୍ତମାନ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ସେ କେଉଁ ପ୍ରକାର ବୃକ୍ଷ ବିଷୟ ନେଇ ପ୍ରକାଶ କରୁଅଛନ୍ତି। ତେବେ ଏଠାରେ ଏହି ନାଗରଙ୍ଗ ବୃକ୍ଷ ସମ୍ଭବତଃ କମଳାଲେମ୍ବୁ ବୃକ୍ଷକୁ ପ୍ରକାଶ କରେ, କାରଣ ଏହି ପ୍ରକାରର ବୃକ୍ଷ ସେହି ସାରଣ ଉପତ୍ୟକାରେ ବିଶେଷ ପରିମାଣରେ ବୃଦ୍ଧି ପାଉଥିଲା, ଯାହାକି ପୃଥିବୀରେ ସବୁଠାରୁ ଅତି ସୁନ୍ଦର କମଳା ଲେମ୍ବୁ ଜାତିର ଫଳଗୁଡ଼ିକ ଉତ୍ପନ୍ନ କରୁଥିଲା। ଏହା ସେହି ପାଲେଷ୍ଟାଇନ୍ରେ ବହୁଳ ପରିମାଣରେ ଉତ୍ପାଦିତ ହେଉଥିଲା। ଏହି ସମସ୍ତ ସବୁଜ ରଙ୍ଗର କମଳା ଲେମ୍ବୁ ବୃକ୍ଷଗୁଡ଼ିକ ଦେଖିବାକୁ ଅତି ସୁନ୍ଦର ଥିଲା ଓ ଏହାର ଛାୟା ମଧ୍ୟ ଅତି ଗହଳିଆ ତଥା ଆମୋଦଦାୟକ ଥିଲା। ଆଉ ଲେଖା ଅଛି, ମୁଁ ପରମ ଆନନ୍ଦରେ ତାହାଙ୍କ ଛାୟା ତଳେ ବସିଲି ଓ ତାହାଙ୍କ ଫଳ ମୋ ତୁଣ୍ଡକୁ ସ୍ୱାଦୁ ଲାଗିଲା। କାରଣ କମଳାଲେମ୍ବୁ ବୃକ୍ଷ ଗହଳିଆ ଛାଇ ଦେବା ସହିତ ମଧୁର ଫଳ ମଧ୍ୟ ପ୍ରଦାନ କରେ। ଖ୍ରୀଷ୍ଟ ସେହିପରି ବନବୃକ୍ଷମାନଙ୍କ ମଧ୍ୟରେ ଏକ ମଧୁର ତଥା ଚମତ୍କାର ଫଳଦାୟକ ବୃକ୍ଷ, ଯାହାଙ୍କ ଛାୟା ତଳେ ବାସ କରିବା ଦ୍ୱାରା ମନୁଷ୍ୟ ବାସ୍ତବରେ ଶାନ୍ତି ଓ ଆନନ୍ଦ ତଥା ବିଶ୍ରାମ ପ୍ରାପ୍ତ ହୋଇଥାଏ। ଆସନ୍ତୁ ଏହାପରେ ଭୋଜନ ପାନର ଗୃହ ମଧ୍ୟକୁ ଯିବା। ଦୁଇ ପର୍ବର ଚାରିପଦରେ ଲେଖା ଅଛି, ସେ ଆପଣା ଭୋଜନ ପାନର ଗୃହକୁ ମୋତେ ଆଣିଲେ, ମୋ ଉପରେ ପ୍ରେମ ହିଁ ତାଙ୍କର ପତାକା ହେଲା। ଏହି ଘଟଣାରେ ଆମେ ସେହି ସୁଲେମିଆ କନ୍ୟାର କାହାଣୀକୁ ଦେଖିବାକୁ ପାରୁ, ଯାହାର ହୃଦୟ ଜଣେ ମେଷପାଳକଙ୍କ ଦ୍ୱାରା ନିଜର କରାଯାଇଥିଲା, ଯିଏକି ପରେ ତାହାକୁ ନିଜର କନ୍ୟା ରୂପେ ଦାବି କରିବା ନିମନ୍ତେ ରାଜା ସଲମନ୍ ସ୍ୱରୂପେ ଆସିଲେ ଓ ଜେରୁସାଲମର ରାଜପ୍ରାସାଦ ମଧ୍ୟକୁ ନେଇଗଲେ। ବର୍ତ୍ତମାନ ସେ ତାହାକୁ ଭୋଜନପାନର ଗୃହ ମଧ୍ୟକୁ ଆଣନ୍ତି। ଏହି ଘଟଣା ମଧ୍ୟ ଦେଇ ଆମେ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀର ଏକ ସୁନ୍ଦର ଛବି ପ୍ରାପ୍ତ ହେଉଅଛୁ, ଯାହାକି ଖ୍ରୀଷ୍ଟଙ୍କର କନ୍ୟାରୂପ ମଣ୍ଡଳୀ ହେବ। ଏହା ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀର ଖ୍ରୀଷ୍ଟଙ୍କ ସହିତ ଏକ ବ୍ୟକ୍ତିଗତ ସମ୍ପର୍କକୁ ଉପସ୍ଥାପିତ କରେ। ଲେଖା ଅଛି, ସେ ଆପଣ ଭୋଜନପାନର ଗୃହକୁ ମୋତେ ଆଣିଲେ। ଏହା ସମ୍ଭବତଃ ଆଗକୁ ସେହି ଭୋଜର ଦିନ ପ୍ରତି ଦୃଷ୍ଟିପାତ କରେ ଯାହାକି ମେଷଶାବକଙ୍କର ବିବାହ ଭୋଜ। ଖ୍ରୀଷ୍ଟବିଶ୍ୱାସୀ ସ୍ୱରୂପେ ଆପଣ ଓ ମୁଁ ଆମେ ଈଶ୍ୱରଙ୍କର ଅନୁଗ୍ରହ ହେତୁ ସେହି ଭୋଜର ଅଂଶୀ ହେବା। ତାହା ହେଉଛି ଯେତେବେଳେ କି ପୂର୍ଣ୍ଣ ପରିତୃପ୍ତି ମିଳିବ। ମାତ୍ର ସେ ମୋତେ ସେହି ପରିତ୍ରାଣର ମେଜ ନିକଟକୁ କଢ଼ାଇ ଆଣିଅଛନ୍ତି ଓ ସେ ମୋତେ ତାହାଙ୍କ ସହିତ ସହଭାଗିତାର ମେଜ ନିକଟକୁ କଢ଼ାଇ ଆଣିଅଛନ୍ତି। ସେ ମୋ ସମ୍ମୁଖରେ ମେଜ ସଜାଇ ରଖନ୍ତି, ଯାହାକି ଈଶ୍ୱରଙ୍କ ବାକ୍ୟରୂପକ ମେଜ, ଓ ସେ ମୋତେ କହନ୍ତି ଭୋଜନ କର ଓ ପରିତୃପ୍ତ ହୁଅ। ସେ ମୋତେ ଉତ୍ତମ ବିଷୟର ମେଜ ନିକଟକୁ କଢ଼ାଇ ଆଣନ୍ତି। ବାସ୍ତବରେ ସେ କେତେ ଦୟାଳୁ ଓ ଉତ୍ତମ। ଆମେ ସେହି ପ୍ରଭୁ ଯୀଶୁଙ୍କର ଜନ୍ମ ସମୟକୁ ଫେରିଯିବା ଓ ଦେଖିବାକୁ ପାରିବା ଯେ ସେ ଏକ ଦଳର ଲୋକମାନଙ୍କ ନିମନ୍ତେ ଏକ ଅକଥନୀୟ ଆନନ୍ଦ ଆଣିଦେଇଥିଲେ। ସେଠାରେ ବୃଦ୍ଧ ସିମିଓନ ଓ ହାନ୍ନା ସେହି ମନ୍ଦିର ମଧ୍ୟରେ ତାହାଙ୍କ ଅପେକ୍ଷାରେ ଥିଲେ। ସେମାନଙ୍କର ଏକ ମହାନ ଆଶା ଥିଲା ଯେ ପ୍ରଭୁ ଯୀଶୁ ସେମାନଙ୍କର ଜୀବଦଶା ମଧ୍ୟରେ ଆଗମନ କରିବେ। ଦିନେ ଯୋସେଫ ଓ ମରିୟମ ସେହି ଶିଶୁ ଯୀଶୁଙ୍କୁ ମନ୍ଦିର ମଧ୍ୟକୁ ଆଣିଲେ ଓ ସେହିଦିନ ସେହି ଦୁଇଜଣ ବୃଦ୍ଧ ବୃଦ୍ଧାଙ୍କ ନିମନ୍ତେ ମନ୍ଦିରଟି ଭୋଜନପାନ ଗୃହରେ ପରିଣତ ହେଲା, ଯେଉଁ ଦୁଇଜଣ ପ୍ରଭୁଙ୍କର ପରିତାଣ ନିମନ୍ତେ ଚାହି ରହିଥିଲେ। ଏପରିକି ସେଥିପୂର୍ବରୁ ଈଶ୍ୱର ଯୋସେଫ ଓ ମରିୟମଙ୍କୁ ସେହି ଭୋଜନପାନ ଗୃହ ମଧ୍ୟକୁ ଆଣିଥିଲେ, କାରଣ ଯେତେବେଳେ ପ୍ରଭୁଙ୍କର ଦୂତ ମରିୟମଙ୍କୁ ଦର୍ଶନ ଦେଇ କହିଲେ ଯେ ସେ ଉଦ୍ଧାରକର୍ତ୍ତାଙ୍କର ମାତା ହେବା ଉଚିତ, ସେତେବେଳେ ସେ ଅନୁଭବ କରିବାକୁ ପାରିଲେ ଯେ ସେ ହେଉଛନ୍ତି ଜଣେ ଯିଏକି ଦାଉଦଙ୍କ ବଂଶଧର, ଏହି ସନ୍ତାନଟିକୁ ଧାରଣ କରିବେ। ଲକ୍ଷ୍ୟ କରନ୍ତୁ, ମରିୟମ ତାହାଙ୍କର ସମ୍ଭାଷଣରେ କ'ଣ କହନ୍ତି। ଲୁକ ପ୍ରଥମ ପର୍ବର 53 ପଦରେ ଲେଖା ଅଛି, ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି। ଏହି ଏକା ପ୍ରକାରର ବିଷୟ ଆମେ ପରମଗୀତରେ ମଧ୍ୟ ଲକ୍ଷ୍ୟ କରିବାକୁ ପାରୁ, ସେ ଆପଣା ଭୋଜନପାନର ଗୃହକୁ ମୋତେ ଆଣିଲେ। ବାସ୍ତବରେ ଏଠାରେ ଆମେ କେତେ ଚମତ୍କାର ବିଷୟକୁ ଲକ୍ଷ୍ୟ କରିବାକୁ ପାରୁ। ଆପଣଙ୍କର ମନେଥିବ, ଏହି ପରମଗୀତ ପ୍ରଥମ ପର୍ବର 4 ପଦରେ କନ୍ୟାର ଏ ପ୍ରକାର ପ୍ରାର୍ଥନା ଥିଲା, ମୋତେ ଆକର୍ଷଣ କର, ଆମ୍ଭେମାନେ ତୁମ୍ଭ ପଛେ ପଛେ ଧାଇଁବା। ଏହି ଅନୁଭୂତିର ପରମାନନ୍ଦକୁ ଆମେ ସେପର୍ଯ୍ୟନ୍ତ ଅନୁଭବ କରିପାରିବା ନାହିଁ ଯେପର୍ଯ୍ୟନ୍ତ ଈଶ୍ୱରଙ୍କ ଆତ୍ମା ଆମମାନଙ୍କୁ ସେହି ଆତ୍ମିକ ବିଚାର ବୃଦ୍ଧି ପ୍ରଦାନ କରିନାହାନ୍ତି ଓ ଖ୍ରୀଷ୍ଟଙ୍କୁ ତାହାଙ୍କର ମହିମାରେ ଓ ସୌନ୍ଦର୍ଯ୍ୟତାରେ ଦେଖିବା ନିମନ୍ତେ ଆମମାନଙ୍କର ଆତ୍ମିକ ଚକ୍ଷୁକୁ ଉନ୍ମୋଚନ କରିନାହାନ୍ତି। ଓହ ପ୍ରିୟ ବନ୍ଧୁ, ଈଶ୍ୱର ଯେତେବେଳେ ଆମମାନଙ୍କ ନିମନ୍ତେ ଏ ପ୍ରକାର ଏକ ଭୋଜନପାନର ମେଜ ସଜାଇ ରଖିଅଛନ୍ତି, ଆମେ ସେହି ଅପବ୍ୟୟୀ ପୁତ୍ର ପରି ଘୁଷୁରୀମାନଙ୍କ ଆହାର ଭକ୍ଷଣ କରିବା ନିମନ୍ତେ, ଘୁଷୁରୀମାନଙ୍କ ମଧ୍ୟକୁ ଚାଲିଯାଇ ତହିଁରେ ପରିତୃପ୍ତି ଲାଭ କରିବା ନିମନ୍ତେ, କିମ୍ବା ଏହି ଜଗତର କ୍ଷଣିକ ଭୋଗବିଳାସରେ ପରିତୃପ୍ତି ଲାଭ କରିବା ନିମନ୍ତେ ଏହି ଜଗତର ପଥରେ ଧାବମାନ ନ ହେଉ। ଆହୁରି ସେହି କନ୍ୟା କହେ, ମୋ ଉପରେ ପ୍ରେମ ହିଁ ତାହାଙ୍କର ପତାକା ହେଲା। ଏହି ପତାକା ଆଜି ମଧ୍ୟ ଆମମାନଙ୍କ ଉପରେ ଉଡ଼ୁଅଛି। ଏହି ପତାକା ଅନେକ କିଛି ବିଷୟକୁ ପ୍ରକାଶ କରେ। ଏହି ପତାକା ବିଜୟର ନିଦର୍ଶନ, କାରଣ ଆଜି ମଧ୍ୟ ମନୁଷ୍ୟମାନଙ୍କର ଆତ୍ମାର ନିମନ୍ତେ ଯୁଦ୍ଧ ରହିଅଛି। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ଆତ୍ମିକ ଯୁଦ୍ଧର ସମ୍ମୁଖୀନ ହୁଅନ୍ତି ଓ ଖ୍ରୀଷ୍ଟ ସେମାନଙ୍କୁ ଜୟ ପ୍ରଦାନ କରନ୍ତି। ଏହି ପତାକା ସୁରକ୍ଷାର ପ୍ରତୀକ। ଈଶ୍ୱର ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆମମାନଙ୍କ ନିମନ୍ତେ ପରିତାଣ ସାଧନ କରିଅଛନ୍ତି, ସେ ଆମମାନଙ୍କ ନିମନ୍ତେ ଉଦ୍ଧାର ସାଧନ କରିଅଛନ୍ତି। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ କୃଷିୟ ମୃତ୍ୟୁ ଭୋଗ କରି ଆମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ ସାଧନ କରିଅଛନ୍ତି ଓ ସେ ସେହି ମୃତ୍ୟୁରୁ ତୃତୀୟ ଦିବସରେ ଉତ୍ଥାପନ କରି ଆମମାନଙ୍କ ନିମନ୍ତେ ଧାର୍ମିକତା ସାଧନ କଲେ। ଆଉ ସେହି ପରିତାଣ ତଥା ସୁରକ୍ଷାର ପତାକା ଆଜି ତାହାଙ୍କର ପ୍ରତ୍ୟେକ ବିଶ୍ୱାସୀମାନଙ୍କ ଉପରେ ରହିଅଛି। ଫିଲିପି 4 ପର୍ବର 7 ପଦରେ ଲେଖା ଅଛି, ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି, ତାହା ତୁମମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ। ଏହି ପତାକା ମଧ୍ୟ ତାଲିକାଭୁକ୍ତକରଣର ଏକ ପ୍ରତୀକ। ଜଣେ ସୈନିକ ହିସାବରେ ଆପଣ ଆପଣଙ୍କର ନାମ ତାଲିକାଭୁକ୍ତ କରାଇପାରିବେ, ତେବେ ଖ୍ରୀଷ୍ଟଙ୍କର ସୈନ୍ୟଦଳ ଏକ ସ୍ୱେଚ୍ଛାସେବୀ ସୈନ୍ୟଦଳ। ରୋମିଓ 12 ପର୍ବର 1 ପଦରେ ଲେଖା ଅଛି, ଅତଏବ ହେ ଭାଇମାନେ, ମୁଁ ତୁମମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ଏହା ତ ତୁମମାନଙ୍କର ଯୁକ୍ତିଯୁକ୍ତ ଉପାସନା। ସେହିପରି ଯୋହନ 14 ପର୍ବର 15 ପଦରେ ଲେଖା ଅଛି, ଯଦି ତୁମ୍ଭେମାନେ ମୋତେ ପ୍ରେମ କର ତାହା ହେଲେ ମୋହର ଆଜ୍ଞା ସବୁ ପାଳନ କରିବ। ତାହେଲେ ଆପଣ ଯଦି ତାହାଙ୍କୁ ପ୍ରେମ ନ କରନ୍ତି ତେବେ ଏହାକୁ ଭୁଲିଯିବାକୁ ହେବ, କାରଣ ଏ ସେହି ତାଲିକାଭୁକ୍ତକରଣର ପତାକା ଯାହାକି ପୂରାପୂରି ସ୍ୱେଚ୍ଛାକୃତ ସେବା ଉପରେ ଆଧାରିତ। 2 ପର୍ବର 5 ପଦରେ ଲେଖା ଅଛି, ତୁମେମାନେ ଦ୍ରାକ୍ଷାଫଳ ଦେଇ ମୋତେ ସୁସ୍ଥିର କର, ନାଗରଙ୍ଗ ଫଳରେ ମୋତେ ଆଶ୍ୱାସ ଦିଅ, କାରଣ ମୁଁ ପ୍ରେମ ପୀଡ଼ିତା। ଈଶ୍ୱରଙ୍କର ପବିତ୍ର ଆତ୍ମା ଖ୍ରୀଷ୍ଟ ବିଶ୍ୱାସୀକୁ ଖ୍ରୀଷ୍ଟଙ୍କ ସହିତ ଏକ ବ୍ୟକ୍ତିଗତ ସମ୍ପର୍କ ମଧ୍ୟକୁ କଢ଼ାଇ ଆଣେ, ଯାହାକି ପରିତୃପ୍ତି ପ୍ରଦାନ କରେ। ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଯାହା ସବୁ ସାଧନ କଲେ ସେଥିଲାଗି ଈଶ୍ୱର ମଧ୍ୟ ତାହାଙ୍କ ଉପରେ ସନ୍ତୁଷ୍ଟ ଥିଲେ। ସେ ମଧ୍ୟ କହନ୍ତି, ଏ ଆମର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମର ପରମ ସନ୍ତୋଷ। ପ୍ରିୟ ବନ୍ଧୁ, ଆପଣ କ'ଣ ଖ୍ରୀଷ୍ଟଙ୍କଠାରେ ସେହି ପରିତୃପ୍ତି ଲାଭ କରିପାରିଛନ୍ତି କି? ଆପଣ କ'ଣ ଖ୍ରୀଷ୍ଟଙ୍କଠାରେ ସେହି ଆନନ୍ଦ ଓ ଉଲ୍ଲାସ ତଥା ପରିତୃପ୍ତି ପାଇପାରିଛନ୍ତି କି? ଯଦି ନାହିଁ, ତାହେଲେ ଆଜି ତାହା ପାଇବା ନିମନ୍ତେ ସମୟ ଦିଅନ୍ତୁ ଓ ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ହୁଅନ୍ତୁ। ବାସ୍ତବରେ ଖ୍ରୀଷ୍ଟଙ୍କ ସହଭାଗିତାରେ ଯିଏ କେତେ ଆନନ୍ଦ ଓ ତୃପ୍ତି ମିଳେ ତାହା କେବଳ ଖ୍ରୀଷ୍ଟ ବିଶ୍ୱାସୀ ହିଁ ଜାଣେ। ପ୍ରେରିତ ପାଉଲ ସେହି ଆନନ୍ଦକୁ ଉପଲବ୍ଧି କରିଥିବାରୁ ସେ ଜୀବନର ପ୍ରତି ଅବସ୍ଥାରେ ଖ୍ରୀଷ୍ଟଙ୍କଠାରେ ଥାଇ ଆନନ୍ଦ ଅନୁଭବ କରୁଥିଲେ। ତାହାଙ୍କ ସହିତ ଏହିପରି ସହଭାଗିତାର ଅନୁଭୂତି ବିଷୟ ନେଇ ଆମେ ଅଳ୍ପ କିଛି ଜାଣୁ, ମାତ୍ର ପ୍ରକୃତରେ ଏହାର ବାସ୍ତବ ତଥା ଅନ୍ତିମ ସଫଳତା ସେହିଦିନ ଘଟିବ ଯେଉଁଦିନ ଆମେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ମେଷଶାବକଙ୍କର ବିବାହ ଭୋଜିରେ ଅଂଶୀ ହେବା। ଏହା କେତେ ଚମତ୍କାର ବିଷୟ ହେବ! 2 ପର୍ବର 6 ପଦରେ ଲେଖା ଅଛି, ତାଙ୍କ ବାମହସ୍ତ ମୋ ମସ୍ତକ ତଳେ ଅଛି, ପୁଣି ତାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରେ। ତାହାଙ୍କ ବାମହସ୍ତ ମୋ ମସ୍ତକ ତଳେ ଅଛି, ଏହାର ଅର୍ଥ ସେ ଆମମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଉଦ୍ଧାର କରିବା ନିମନ୍ତେ ସମର୍ଥ। ପୁଣି ତାହାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରେ, ଅର୍ଥାତ୍ ସେ ଆମମାନଙ୍କୁ ପରୀକ୍ଷାରୁ ଓ ଏହି ଜଗତରୁ ସୁରକ୍ଷା କରିବା ନିମନ୍ତେ ସମର୍ଥ ଅଟନ୍ତି। ଏହାପରେ 7 ପଦରେ ଲେଖା ଅଛି, ହେ ଜିରୁସାଲମର କନ୍ୟାଗଣ, ମୁଁ ତୁମମାନଙ୍କୁ କ୍ଷେତ୍ରସ୍ଥିତ ହରିଣୀ ଓ ମୁର୍ଗୀଗଣର ଶପଥ ଦେଉଅଛି ଯେ ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମେମାନେ ପ୍ରେମକୁ ଜଗାଅ ନାହିଁ କି ଉତ୍ତେଜନା କର ନାହିଁ। ତେବେ ଏହା କେଉଁ ବିଷୟ ଯାହାକି ତାହାଙ୍କୁ ଜଗାଏ? ଏହା କେଉଁ ବିଷୟ ଯାହାକି ଆପଣଙ୍କ ସହିତ ତାହାଙ୍କ ସହଭାଗିତାରେ ତାହାଙ୍କୁ ବିରକ୍ତ କରେ? ଏହା ହେଉଛି ଆପଣଙ୍କ ଜୀବନର ପାପ ଓ ଅବାଧ୍ୟତା। ଆମେ କେବଳ ତାହାଙ୍କ ସହିତ ପରିତୃପ୍ତି ଲାଭ କରିବାକୁ ନୁହେଁ, ମାତ୍ର ସେ ଯେପରି ଆମମାନଙ୍କଠାରେ ପରିତୃପ୍ତି ଲାଭ କରନ୍ତି। ବର୍ତ୍ତମାନ ଆମେ ଦ୍ୱିତୀୟ ଗୀତ ମଧ୍ୟକୁ ଆସୁଅଛୁ। ପ୍ରକୃତରେ ସଲୋମନ ଏକ ଦୂର ସ୍ଥାନକୁ ଯାତ୍ରା କରିଛନ୍ତି। କନ୍ୟାଟି ତାହାଙ୍କର ଫେରିଆସିବାର ପଥକୁ ଏକ ମହାନ ଆକାଂକ୍ଷା ନେଇ ଅପେକ୍ଷା କରି ବସିଅଛନ୍ତି। ବାସ୍ତବରେ କନ୍ୟାର ଏହିପରି ଆଗ୍ରହର ସହିତ ବରଙ୍କର ଫେରିଆସିବାର ପଥକୁ ଚାହିଁ ରହିବାର ବିଷୟକୁ ଲକ୍ଷ୍ୟ କରିବା କେତେ ଚମତ୍କାର ବିଷୟ! ମୁଁ ବିଶ୍ୱାସ କରେ ଯେ ଆମେ ଏହାର ଅନ୍ତିମ ସଫଳତା ଏହି ଜଗତରୁ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀକୁ ଉଠାଇ ନେଇଯିବା ନିମନ୍ତେ ଖ୍ରୀଷ୍ଟଙ୍କର ଆଗମନକୁ ଅପେକ୍ଷା କରି ରହିଥିବା ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବା। ଆସନ୍ତୁ ଏହାପରେ ପ୍ରିୟତମଙ୍କ ସ୍ୱରକୁ ଲକ୍ଷ୍ୟ କରିବା। 2 ପର୍ବର 8 ପଦରେ ଲେଖା ଅଛି, ଏ ତ ମୋ ପ୍ରିୟତମଙ୍କ ରବ, ଦେଖ ସେ ପର୍ବତଗଣ ଉପରେ କୁଦି କୁଦି ଉପପର୍ବତଗଣ ଉପରେ ଡେଇଁ ଡେଇଁ ଆସୁଅଛନ୍ତି। ଲେଖା ଅଛି, ଏ ତ ମୋ ପ୍ରିୟତମଙ୍କ ରବ। ପ୍ରଭୁ ଯୀଶୁ ତାଙ୍କର ସ୍ୱର ବିଷୟ ନେଇ ଏହିପରି କହନ୍ତି, ଯାହାକି ଯୋହନ 10 ପର୍ବର 27 ଓ 28 ପଦରେ ଲେଖା ଅଛି, ମୋ ମେଷ ସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି, ପୁଣି ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ବିନଷ୍ଟ ହେବେ ନାହିଁ, ପୁଣି କେହି ମୋ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ। ଆପଣ କେବେ ହେଲେ ଏହି ବିଷୟ ଚିନ୍ତା କରିଅଛନ୍ତି ଯେ ମଣ୍ଡଳୀ ମଧ୍ୟାକାଶକୁ ନୀତ ହେବା ସମୟରେ ଈଶ୍ୱରଙ୍କ ପୁତ୍ରଙ୍କର ସ୍ୱର ଶୁଣାଯିବ ବୋଲି କାରଣ ମଣ୍ଡଳୀ ସେହି ଲୋକମାନଙ୍କୁ ନେଇ ଗଠିତ ଯେଉଁମାନେ କି ଖ୍ରୀଷ୍ଟଙ୍କ ବିଷୟ ଶୁଣିଅଛନ୍ତି ଖ୍ରୀଷ୍ଟ ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କର ମୃତ୍ୟୁ ସମାଧି ଓ ପୁନରୁତ୍ଥାନର ବିଷୟ ଶୁଣିଅଛନ୍ତି ଓ ସେମାନେ ତାହାଙ୍କଠାରେ ବିଶ୍ୱାସ କରିବାରୁ ଖ୍ରୀଷ୍ଟ ବିଶ୍ୱାସୀ ବୋଲି ପରିଚିତ ହୋଇଅଛନ୍ତି ଆଜି ମଧ୍ୟ ଆମେ ତାହାଙ୍କର ଡାକରାକୁ ଶୁଣୁ ତେଣୁ ସେ ଯେତେବେଳେ ଆଗମନ କରିବେ ଆମେ ତାହାଙ୍କର ସ୍ୱରକୁ ଜାଣିବାକୁ ପାରିବା ଯୀଶୁ କହିଲେ ମୋର ମେଷ ସବୁ ମୋହର ସ୍ୱର ଶୁଣନ୍ତି ମେଷ ଜାଣେ ସେ କିଏ ପ୍ରଭୁ ଯୀଶୁ ଯେତେବେଳେ ତାହାଙ୍କର ମଣ୍ଡଳୀକୁ ଗ୍ରହଣ କରିବା ନିମନ୍ତେ ଏହି ଜଗତକୁ ଆଗମନ କରିବେ ସେତେବେଳେ ସେ ପ୍ରଧାନ ଦୂତଙ୍କ ସ୍ୱର ଓ ତୁରି ଶବ୍ଦ ଓ ମହାଶବ୍ଦ ସହିତ ଆଗମନ କରିବେ ଆଉ ଏହି ସମସ୍ତ ଶବ୍ଦ ତାହାଙ୍କର ସ୍ୱରକୁ ପ୍ରକାଶ କରେ ବାସ୍ତବରେ ଏଠାରେ ଆମେ ଖ୍ରୀଷ୍ଟଙ୍କର ତାହାଙ୍କର ମଣ୍ଡଳୀକୁ ଗ୍ରହଣ କରିବା ନିମନ୍ତେ ଏହି ଜଗତକୁ ଆଗମନ କରିବାର ଏକ ଚମତ୍କାର ଛବି ଲକ୍ଷ୍ୟ କରିବାକୁ ପାରୁଅଛୁ ସେ ସେହି ପର୍ବତଗଣ ଉପରେ କୁଦି କୁଦି ଉପପର୍ବତଗଣ ଉପରେ ଡେଇଁ ଡେଇଁ ଆସୁଅଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏହି ଜଗତକୁ ଆଗମନ କରିବା ନେଇ ମୁଁ ଏହାଠାରୁ ଅଧିକ କିଛି ଗୀତ ଆକାରରେ ଶାସ୍ତ୍ରର ଅନ୍ୟ କୌଣସି ଅଂଶରେ ଲକ୍ଷ୍ୟ କରିବାକୁ ପାରେ ନା ତାହାଙ୍କର ଦ୍ୱିତୀୟ ଆଗମନକୁ ଏହି ପୁସ୍ତକରେ ପଦ୍ୟ ଆକାରରେ ଅତି ଚମତ୍କାର ଭାବେ ଉପସ୍ଥାପିତ କରାଯାଇଅଛି ଯାହାକି ଖ୍ରୀଷ୍ଟଙ୍କ ସହିତ ମଧ୍ୟାକାଶରେ ଖ୍ରୀଷ୍ଟୀୟ ମଣ୍ଡଳୀର ବାସ୍ତବ ମିଳନର ବିଷୟକୁ ପ୍ରକାଶ କରେ ପ୍ରିୟ ବନ୍ଧୁ ଆମେ କ'ଣ ତାହାଙ୍କର ସେହି ସ୍ୱର ଶୁଣିପାରିବା କି ଆମେ କ'ଣ ତାହାଙ୍କ ଆଗମନ ସମୟରେ ତାହାଙ୍କ ସହିତ ମିଳିତ ହୋଇପାରିବା କି ହଁ ଏହା ସମ୍ଭବ ହୋଇପାରିବ ଯଦି ଆମେ ଏହି ଜଗତରେ ଥାଉଁ ଥାଉଁ ତାହାଙ୍କର ସ୍ୱର ଶୁଣୁ ଓ ତାହାଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ପ୍ରେମ କରୁ ଓ ତାହାଙ୍କ ସହ ସଂଯୁକ୍ତ ହେଉ ଓ ତାହାଙ୍କୁ ନିଜର ସ୍ୱାମୀ ରୂପେ ବରଣ କରିନେଉ ତେଣୁ ଆସୁ ସେ ଖ୍ରୀଷ୍ଟଙ୍କ ପ୍ରେମର ବାହୁବନ୍ଧନରେ ଆବଦ୍ଧ ହୋଇ ତାହାଙ୍କ ଆଗମନର ଅପେକ୍ଷାରେ ପ୍ରସ୍ତୁତ ହୋଇ ରହୁ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ
প্রিয় শ্রোতা আমার কার্যক্রম নিয়মিত শুণুথবাৰু অশেষ ধন্যবাদ আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখুন odiattv@radio882.com তেবে আজি পাই বিদায় দিওন্তু নমস্কার।
জীবন